आकाशवाणी संवाद पढ़ुछन्ति प्रज्ञा परिमिता जेना। आजिठारु जापान गस्तरे जाउछन्ति प्रधानमंत्री। पंचदश भारत जापान वार्षिक सम्मेलनरे करिबे अंशग्रहण। पीएम जनधन योजना देशवासीको आर्थिक क्षेत्रमा करिछि सशक्त कहिले प्रधानमंत्री। थाइल्याण्ड प्रतिरक्षा मुख्य सम्मेलनी 2025 भिएतनाम दक्षिण कोरिया ब्रिटेन प्रतिरक्षा अधिकारीक एयर मार्शल आलोचना। गणपर्व नुआखाई पश्चिम ओडिशा उत्सव मुखर शुभेच्छा जणाइले राष्ट्रपति और प्रधानमंत्री। एवं आसंता मास 27 तारिखर नुआदिल्ली में आरंभ हेबो विश्व पारा आथलेटिक्स चंपियनशिप। पंचदश भारत जापान वार्षिक सम्मेलन में जोगदेवा लागि प्रधानमंत्री नरेन्द्र मोदी आज जापान गस्त करिबे। जापान को प्रधानमंत्री श्री मोदी एहा हेउछि अष्टम गस्त। से जापान प्रधानमंत्री सिगेरु इशिबांक सह प्रथम सम्मेलनी करिबे। वैदेशिक मंत्रालय सूचना अनुयायी श्री मोदी गस्त काल में दुई प्रधानमंत्री स्वतंत्र रणनीतिक एवं विश्व भागीदारीता नहीं उभय देशर भूमिका उपरे समीक्षा करिबे। समीक्षारे प्रतिरक्षा और सुरक्षा वाणिज्य और अर्थनीति प्रजुक्ति विद्या और नवसृजन एवं उभय देशर नागरिकों मध्य भाव आदान प्रदान नहीं आलोचना हेब। उभय नेता आंचलिक तथा विश्वस्तर में गुरुत्व रखुवा प्रसंग मत विनिमय करिबे। उभय देश मध्य बंधुत्वपूर्ण संपर्क को श्री मोदी गस्त आहरी सुदृढ़ कर जापान में अवस्थापित भारत राष्ट्रदूत सीबी जर्ज आकाशवाणी को कहते प्रधानमंत्री जापान गस्त उभय देश मध्य सहयोग नूतन द्वार उन्मुक्त कर विशेषकर भारत जापान स्वतंत्र रणनीतिक और विश्व सहयोग को यह नूतन दिग देव से कहते गस्तर द्वितीय पर्यायर अगस्त 31 सेप्टेम्बर 1 तारीख पर्यंत श्री मोदी चीन गस्त कर तियानजिन चीन राष्ट्रपति सि जिनपिंग निमंत्रण क्रमे सांघाई सहयोग संगठन बैठक में जोगदेवे। प्रधानमंत्री श्री मोदी विभिन्न देशर नेता द्विपाक्षिक बैठक करिवार कार्यसूची रही। भारत 2017 परठारु सांघाई सहयोग संगठन सदस्य थिबाबेले 2022-23 वर्षरे संगठन मुख्य दायित्व तुलाइथिला। प्रधानमंत्री जनधन योजना को आज 11 वर्ष पूर्ण होउछि। विश्वर एक प्रमुख अर्थनैतिक अंतर्भुक्तिकरण पदक्षेप भाव यह योजना को प्रधानमंत्री नरेन्द्र मोदी दिल्ली लालकिल्ल 2014 मसीहा अगस्त 15 तारीख में घोषणा करिथिले।
प्रधानमंत्री जनधन योजना वित्तीय समावेशन पर एक राष्ट्र मिशन है। इसका उद्देश्य व्यापक वित्तीय समावेशन लाना है और देश के सभी परिवारों को बैंकिंग सेवाएं प्रदान करना है। प्रधानमंत्री जनधन योजना प्रत्येक परिवार के लिए एक बुनियादी बैंकिंग खाते, वित्तीय साक्षरता, ऋण, बीमा और पेंशन तथा बैंकिंग सुविधाओं तक पहुंच के लिए एक मंच प्रदान करती है। किसी भी बैंक शाखा या बिजनेस कॉरेस्पोंडेंट बैंक मित्र आउटलेट में शून्य शेष राशि पर खाता खोला जा सकता है। प्रत्येक बैंक खाता बैंकों की कोर बैंकिंग प्रणाली पर आधारित है। अनुपम मिश्र के साथ अमन यादव, आकाशवाणी समाचार, दिल्ली।
सामाजिक गणमाध्यम पोस्ट कर प्रधानमंत्री नरेन्द्र मोदी जनधन योजना भारत नागरिक आर्थिक क्षेत्र में सशक्त करने दिगरे पर आनीपारी। पीएम जनधन योजना द्वारा समग्र देश आर्थिक विकास दिगरे अग्रसर हो योजना भारतीय नागरिकों गरिमा वृद्धि करने से भाग्य निर्धारण करने दिगरे सहायक हो पार्टी। अवसर में केन्द्र अर्थमंत्री निर्मला सीतारमण बार्तार पीएम जनधन योजना प्रत्यक्ष सुविधा हस्तांतर डीबीटी व्यवहार कर विभिन्न योजना मध्यम लोकमानंक पाखकु अर्थ दिया परुछि। एहाद्वारा सामाजिक सुरक्षा पुंजी विनियोग वृद्धि हो पारुछि। गत 11 वर्ष मध्यरे 56 कोटी ऊर्ध जनधन अकाउंट खोला जाइछि एवं 2.68 लाख कोटी टंका जमा करा जाइछि। थाइलैंड में चलिथिबा वार्षिक प्रतिरक्षा मुख्य सम्मेलन 2025 अवसर में समन्वित प्रतिरक्षा विभाग मुख्य सीआईएससी तथा एयर मार्शल आशुतोष दीक्षित भिएतनाम दक्षिण कोरिया एवं ब्रिटेन प्रतिरक्षा अधिकारी आलोचना करिछन्ते। एयर मार्शल दीक्षित भिएतनाम पीपुल्स आर्मी जनरल स्टाफ उपमुख्य लेफ्टनेंट जनरल ଥାଇ ଡାଇଜୋଙ୍କ ରିପବ୍ଲିକ୍ କୋରିଆ ସେନାବାହିନୀର ଯୁଗ୍ମ ମୁଖ୍ୟ ଭାଇସ୍ ଆଡମିରାଲ୍ କାଙ୍ଗ୍ ଡୋଙ୍ଗ୍ ଗିଲ୍ ଏବଂ ବ୍ରିଟେନ୍ ରୟାଲ୍ ନାଭି ମୁଖ୍ୟ ଜେନେରାଲ୍ ସର୍ ଗୁଏଜନ୍ ଜେନ୍କିନ୍ସଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବ୍ୟାପକ କରିବା, ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, ସାମରିକ ବିନିମୟକୁ ସୁଦୃଢ଼ କରିବା କ୍ଷେତ୍ରରେ ଆଲୋଚନା ହୋଇଥିଲା। ସେହିପରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାଗିଦାରିତା ସ୍ଥାପନକୁ ବ୍ୟାପକ କରିବା ନେଇ ପରସ୍କର ମଧ୍ୟରେ ଆଲୋଚନା ହୋଇଥିଲା। ଏୟାର ମାର୍ଶାଲ୍ ଦୀକ୍ଷିତ୍, ୟୁଏସ୍ ଭାରତ ପ୍ରଶାନ୍ତ ମହାସାଗରୀୟ କମାଣ୍ଡ ଆଡମିରାଲ୍ ସାମେଲ୍ ପାପରଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଗଣପର୍ବ ନୂଆଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ 10:30-10:55 ସମୟ ମଧ୍ୟରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନବାନ୍ନ ଲାଗି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, କୃଷିକୁ ସମ୍ମାନ ଏବଂ କୃଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏହି ପର୍ବ ସୁଯୋଗ ସୃଷ୍ଟି କରିଥାଏ। ନୂଆଖାଇ ପର୍ବ ସଦ୍ଭାବନାର ପ୍ରତୀକ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ସମସ୍ତଙ୍କୁ ଏହି ପର୍ବ ଅବସରରେ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଖାଇ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କୃଷକମାନଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ଜଣାଇ ସେମାନଙ୍କ କଠିନ ପରିଶ୍ରମ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍କରଣ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ସୁଖ କାମନା କରିଛନ୍ତି। ସରକାର କପା ଉପରୁ ଆସନ୍ତା ମାସ 30 ତାରିଖରୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଛାଡ଼ ସମୟସୀମା ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାରତୀୟ ବୟନ କ୍ଷେତ୍ରରେ କପାର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ସରକାର କପା ଉପରୁ ଆମଦାନୀ ଶୁଳ୍କ 19 ତାରିଖରୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଛାଡ଼ କରିଥିଲେ। ଭାରତୀୟ ରପ୍ତାନୀଗୁଡ଼ିକ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଅତିରିକ୍ତ 25% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି। ଗତ 1 ତାରିଖରେ ଉଭୟ ଦେଶ ମଧ୍ୟରେ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇନପାରିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 25% ଶୁଳ୍କ ଲାଗୁ କରିଥିଲେ। ପରେ ରୁଷର ତେଲ କିଣିବା ପ୍ରସଙ୍ଗ ନେଇ ଆମେରିକା ଅତିରିକ୍ତ 25% ଶୁଳ୍କ ଲାଗୁ କରିଥିଲା, ଫଳରେ ମୋଟ ରପ୍ତାନୀ ଶୁଳ୍କ 50% ବୃଦ୍ଧି ପାଇଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ପିଏସ୍ଟି ଚାମ୍ବର ଅଫ୍ କମର୍ସର ମହାସଚିବ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ରଞ୍ଜିତ ମେହେଟା କହିଛନ୍ତି, ଏବେ ଭାରତକୁ ବିକଳ୍ପ ସନ୍ଧାନ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 125ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କିଫ୍ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ 8 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 12ରୁ ଉର୍ଦ୍ଧ୍ୱ ଲୋକ ମଧ୍ୟ ଆହତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜେଲେନ୍ସ୍କି କହିଛନ୍ତି, ରୁଷର ଆକ୍ରମଣରେ ଆବାସିକ କୋଠାଘରଗୁଡ଼ିକ ଭାଙ୍ଗିରୁଜି ଯାଇଛି, ଆଉ ମଧ୍ୟ କେତେକ ସହର ଏବଂ ଅଞ୍ଚଳରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଶ୍ରୀ ଜେଲେନ୍ସ୍କି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି। ଜେଲେନ୍ସ୍କି ଆନ୍ତର୍ଜାତୀୟ ସମୁଦାୟକୁ ରୁଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିବେଦନ କରିଛନ୍ତି। ବିଶ୍ୱ ପାରା ଆଥ୍ଲେଟିକ୍ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆସନ୍ତା ମାସ 27 ତାରିଖରୁ 5 ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ପ୍ରତିଯୋଗୀମାନଙ୍କ ନାମ ତାଲିକା ଗତକାଲି ଘୋଷଣା କରାଯାଇଛି। ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଜାଭେଲିନ୍ ଖେଳାଳି ସୁମିତ ଆଣ୍ଟିଲ୍ ପ୍ରଥମ ଥର ପାଇଁ ଭାରତର ପକ୍ଷରୁ ନେତୃତ୍ୱ ନେବେ। ଚଳିତ ଥର ହେବାକୁ ଥିବା ଏହି ପ୍ରତିଯୋଗିତାରେ ହାଇଜମ୍ପ ଖେଳାଳି ମେରିଆପାନ୍ ଥାଙ୍ଗାବେଲୁ ଏବଂ ଶରତ କୁମାରଙ୍କୁ ବାଦ୍ ଦିଆଯାଇଛି। ଆଜିଠାରୁ ଜାପାନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ। 5ଦେଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ କରିବେ ଅଂଶଗ୍ରହଣ। ପିଏମ୍ ଜନଧନ ଯୋଜନା ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ କରିଛି ସଶକ୍ତ, କହିଲେ ପ୍ରଧାନମନ୍ତ୍ରୀ। ଥାଇଲାଣ୍ଡ ପ୍ରତିରକ୍ଷା ମୁଖ୍ୟ ସମ୍ମିଳନୀ 2025ରେ ଭିଏତନାମ, ଦକ୍ଷିଣ କୋରିଆ, ବ୍ରିଟେନ୍ ପ୍ରତିରକ୍ଷା ଅଧିକାରୀଙ୍କ ସହ ଏୟାର ମାର୍ଶାଲ୍ଙ୍କ ଆଲୋଚନା। ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ଆସନ୍ତା ମାସ 27 ତାରିଖରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍।